ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ପଞ୍ଚାୟତରାଜ ବ୍ୟବସ୍ଥା ଦେଶର ସ୍ୱର୍ଣ୍ଣିମ ଭବିଷ୍ୟତର ଆଧାର କହିଲେ ରାଷ୍ଟ୍ରପତି। ନୂଆଦିଲ୍ଲୀରେ ପ୍ରଦାନ କଲେ ଜାତୀୟ ପଞ୍ଚାୟତ ପୁରସ୍କାର, ଓଡ଼ିଶା 7ଟି ବର୍ଗରେ ପୁରସ୍କୃତ। ଭବିଷ୍ୟତ ଜ୍ଞାନ ଓ ନବସୃଜନର ଯୁଗ ହେବ, ସ୍ମାର୍ଟ ଇଣ୍ଡିଆ ହାକାଥନ୍ 2024ର ଗ୍ରାଣ୍ଡ ଫିନାଲେରେ କହିଲେ ପ୍ରଧାନମନ୍ତ୍ରୀ। ଭାରତୀୟ ଭାଷା ଉତ୍ସବକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ଶେଷ ହେଲା ସପ୍ତଦଶ ବିଧାନସଭାର ଶୀତକାଳୀନ ଅଧିବେଶନ ଏବଂ ଓଡ଼ିଶାରେ ଜାତୀୟ ଭେଷଜ ଶିକ୍ଷା ଓ ଅନୁସନ୍ଧାନ ସଂସ୍ଥା ପ୍ରତିଷ୍ଠା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ଗାଁର ବିକାଶ ଓ ସଶକ୍ତିକରଣ ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବ। ପଞ୍ଚାୟତରାଜ ବ୍ୟବସ୍ଥା ଦେଶର ସ୍ୱର୍ଣ୍ଣିମ ଭବିଷ୍ୟତର ଆଧାର, ଏହା ପ୍ରଶାସନରେ ପାରଦର୍ଶିତା ଆଣିବାରେ ସହାୟକ ହୋଇଛି। ଦେଶର ବିକାଶ କ୍ଷେତ୍ରରେ ପଞ୍ଚାୟତଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି। ସୌରଶକ୍ତି, ସବୁଜ ଶକ୍ତି, ପରିବେଶ ସଂରକ୍ଷଣ ଆଦି ଦିଗରେ ପଞ୍ଚାୟତଗୁଡ଼ିକ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି। ଏହା ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ମହତ୍ତ୍ୱପୂର୍ଣ୍ଣ ବୋଲି ରାଷ୍ଟ୍ରପତି କହିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ମହିଳା ସରପଞ୍ଚମାନଙ୍କୁ ନିର୍ଭୀକ ଭାବେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଛନ୍ତି। ସୂଚନା ଅନୁସାରେ ଦୀର୍ଘସ୍ଥାୟୀ ଓ ସମାବେଶୀ ବିକାଶ ଦିଗରେ ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ବିଭିନ୍ନ ବର୍ଗରେ ଆଜି 45ଟି ପଞ୍ଚାୟତରାଜ ସଂସ୍ଥାକୁ ପୁରସ୍କୃତ କରାଯାଇଛି। ଏଥିରେ ଓଡ଼ିଶାକୁ 7ଟି ବର୍ଗରେ ପୁରସ୍କାର ମିଳିଛି। ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ କେଳୁଆପଲ୍ଲୀକୁ ସୁସ୍ଥ ପଞ୍ଚାୟତ ଭାବେ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ପୁରସ୍କାର, ଆତ୍ମନିର୍ଭରଶୀଳ ଭିଭିଭୂମି ନିର୍ମାଣ ପାଇଁ ଗଞ୍ଜାମ ଜିଲ୍ଲା ହିଞ୍ଜୁଳିକାଟୁ ବ୍ଲକ ଶାହାପୁର ପଞ୍ଚାୟତକୁ ପୁରସ୍କୃତ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାର ବଣାଇଗଡ଼ ବ୍ଲକ କେନ୍ଦ୍ରିକେଲା ପଞ୍ଚାୟତକୁ ଅଙ୍ଗାରକାମ୍ଳ ମୁକ୍ତ ବିଶେଷ ପଞ୍ଚାୟତ, ଗଞ୍ଜାମର ଛତ୍ରପୁର ଶ୍ରେଷ୍ଠ ବ୍ଲକ ଓ କୋରାପୁଟ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ପୁରସ୍କାର ପାଇଛନ୍ତି। ଭବିଷ୍ୟତ ଜ୍ଞାନ ଓ ନବସୃଜନର ଯୁଗ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ଆଭାସୀ ଜରିଆରେ ସ୍ମାର୍ଟ ଇଣ୍ଡିଆ ହାକାଥନ୍ 2024ର ଗ୍ରାଣ୍ଡ ଫିନାଲେରେ ଯୁବ ସୃଜନକାରୀମାନଙ୍କ ସହ ମତ ବିନିମୟ କରି କହିଛନ୍ତି, ଆଜିର ଭାରତ ସମସ୍ତଙ୍କ ପ୍ରୟାସ ଦ୍ୱାରା ହିଁ ଦ୍ରୁତଗତିରେ ଅଗ୍ରସର ହୋଇପାରିବ। ଯୁବଶକ୍ତି, ପ୍ରଯୁକ୍ତିବିଦ୍ୟା, ନବସୃଜନ ଦେଶର ମୂଳଦୁଆ, ଯୁବମାନଙ୍କର ଭିଜନ ସରକାରଙ୍କ ମିଶନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ପୂର୍ବରୁ ଆୟୋଜିତ ହୋଇଥିବା ସ୍ମାର୍ଟ ଇଣ୍ଡିଆ ହାକାଥନ୍ରେ ଉପସ୍ଥାପିତ ସମାଧାନର ପନ୍ଥାଗୁଡ଼ିକୁ ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ଉପଯୋଗ କରାଯାଉଛି। ଆସନ୍ତା ମାସରେ ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍ ଅନୁଷ୍ଠିତ ହେବ। ଏଥିରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଯୁବକମାନେ ଆସନ୍ତା January 11 and 12 ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ୟଙ୍ଗ୍ ଲିଡର୍ସ ଡାଏଲଗ୍ରେ ଭାଗ ନେବାର ସୁଯୋଗ ପାଇବେ। ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଛନ୍ତି।
ଆଜ ଇସ୍ ହାକାଥନ୍ ସେ ଜୁଡ଼େ ସଭି ୟୁବାଓଁ ସେ ଭି ମେରା ଆଗ୍ରହ ହେ ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍ ସେ ଭି ଜରୁର ଜୁଡ଼େ। ନେସନ୍ ବିଲ୍ଡିଙ୍ଗ୍ ସେ ଜୁଡ଼ନେ କା ୟେ ଏକ ଔର ବେହତରିନ ମୌକା ଆପକୋ ମିଲନେ ଜା ରହା ହେ। ସାଥିଓ, ଆପକେ ଲିଏ ଆନେ ୱାଲା ସମୟ ଏକ ଅପରଚୁନିଟି ଭି ହେ, ସାଥ ସାଥ ଏକ ରିସ୍ପନ୍ସିବିଲିଟି ଭି ହେ। ମୈଁ ତୋ ଚାହୁଁଗା ସ୍ମାର୍ଟ ଇଣ୍ଡିଆ ହାକାଥନ୍ କି ଟିମ୍ ସିର୍ଫ ଭାରତ ହି ନହିଁ ଗ୍ଲୋବାଲ ପ୍ରୋବ୍ଲେମ୍ସ ପର ଭି ଔର ବେହତର ତରିକେ ସେ କାମ କରେ।
ସ୍ମାର୍ଟ ଇଣ୍ଡିଆ ହାକାଥନ୍ର ସପ୍ତମ ସଂସ୍କରଣକୁ ଆଜି ପୂର୍ବାହ୍ନରେ ଆଭାସୀ ମାଧ୍ୟମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଥିଲେ। ଦେଶର 51ଟି ନୋଡାଲ୍ ସେଣ୍ଟରରେ ଅନୁଷ୍ଠିତ ସ୍ମାର୍ଟ ଇଣ୍ଡିଆ ହାକାଥନ୍ ଛାତ୍ରଛାତ୍ରୀମାନେ ଦୈନନ୍ଦିନ ଜୀବନରେ ସମ୍ମୁଖୀନ ହେଉଥିବା କେତେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଏକ ମଞ୍ଚ ପ୍ରଦାନ କରିଛି। ଭାଷା ସର୍ବଦା ଆମ ସଂସ୍କୃତି, ଇତିହାସ ଏବଂ ପରମ୍ପରାର ସଂରକ୍ଷଣ କରି ଆସୁଛି ବୋଲି ରାଜ୍ୟସ୍ତରୀୟ ଭାରତୀୟ ଭାଷା ଉତ୍ସବର ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଆ ଷଷ୍ଠ ଭାରତୀୟ ଭାଷା ଭାବେ ଏକ ସ୍ୱତନ୍ତ୍ର ଏବଂ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଭାଷା ମଧ୍ୟରେ ଅନ୍ୟତମ। ଭାଷାଭିତ୍ତିକ ବିବିଧତା ହେଉଛି ଆମର ସର୍ବଶ୍ରେଷ୍ଠ ଶକ୍ତି। ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ଜର୍ଣ୍ଣାଲ ମେକିଂ ପାଇଁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ହୋଇଥିଲା। ସପ୍ତଦଶ ବିଧାନସଭାର ଦ୍ୱିତୀୟ ତଥା ଶୀତକାଳୀନ ଅଧିବେଶନ ଆଜି ଶେଷ ହୋଇଛି। ବାଚସ୍କତି ସୁରମା ପାଢ଼ୀ ଅଧିବେଶନକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ଚଳିତ ଅଧିବେଶନରେ 2024-25 ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ଖର୍ଚ୍ଚ ଦାବି ଗୃହୀତ ହେବା ସହ ବ୍ୟୟ ମଞ୍ଜୁରୀ ବିଲ୍ ମଧ୍ୟ ପାରିତ ହୋଇଛି। ଏହା ବ୍ୟତୀତ ଓଡ଼ିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଲ୍ ଏବଂ ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍ 2024 ମଧ୍ୟ ପାରିତ ହୋଇଛି। ଏହି ଅଧିବେଶନ କାଳରେ ମୋଟ 12 କାର୍ଯ୍ୟ ଦିବସରେ ଗୃହ ସୁଚାରୁରୂପେ କାର୍ଯ୍ୟ କରିଥିଲା। ଅଧିବେଶନରେ ମୋଟ 6 ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇଥିବା ବେଳେ 33 କାଗଜ ଉପସ୍ଥାପିତ ହୋଇଥିଲା। ଆଜିର ବୈଠକ ଶେଷରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ଜାତୀୟ ଭେଷଜ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥା ନାଇପର୍ ପ୍ରତିଷ୍ଠା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ରସାୟନ ଓ ସାର ମନ୍ତ୍ରୀ ଜେପି ନଡ୍ଡାଙ୍କୁ ପତ୍ର ଲେଖିଛନ୍ତି। ଏହି ସଂସ୍ଥା ପ୍ରତିଷ୍ଠା ହେବା ଦ୍ୱାରା ଔଷଧ ବିଷୟରେ ଶିକ୍ଷାଗତ ଏବଂ ଗବେଷଣା ବ୍ୟବଧାନ ଦୂର ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ପଦକ୍ଷେପ ପୂର୍ବ ଭାରତରେ ଔଷଧ ଓ ବାୟୋଟେକ୍ କ୍ଷେତ୍ରରେ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଶ୍ରୀ ପ୍ରଧାନ କହିଛନ୍ତି, ଭୁବନେଶ୍ୱରସ୍ଥିତ ଓଡ଼ିଶା ବାୟୋଟେକ୍ ପାର୍କରେ ନାଇପର୍ ପ୍ରତିଷ୍ଠା ପାଇଁ ଅନୁକୂଳ ପରିବେଶ ରହିଛି। ରାଜ୍ୟରେ ନାଇପର୍ ପ୍ରତିଷ୍ଠା ହେଲେ ଆତ୍ମନିର୍ଭର ଭାରତର ଲକ୍ଷ୍ୟ ସାକାର ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ରାଜ୍ୟ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଷ୍ଟମ ଏକକ ବାତାୟନ କମିଟି ବୈଠକରେ 192.41 ମେଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ 1386.09 କୋଟି ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏଥିରେ 99 ମେଗାୱାଟ୍ କ୍ଷମତା ସମ୍ପନ୍ନ ପବନ ଶକ୍ତି ପ୍ରକଳ୍ପ, 91.77 ମେଗାୱାଟ୍ କ୍ଷମତା ସମ୍ପନ୍ନ 5 ଭୂମି ଆଧାରିତ ସୌରଶକ୍ତି ପ୍ରକଳ୍ପ ରହିଛି। ହରିୟାଣାର କୁରୁକ୍ଷେତ୍ରରେ ଆୟୋଜିତ ନବମ ଅନ୍ତର୍ଜାତୀୟ ଗୀତା ମହୋତ୍ସବରେ ଓଡ଼ିଶା ମଣ୍ଡପର ସାଂସ୍କୃତିକ ମଞ୍ଚରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବିମୋହିତ କରିଛି। ଏହି ଅବସରରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, ଓଡ଼ିଶାର ନୃତ୍ୟ ପରମ୍ପରା କାଳଜାୟୀ। ଶାସ୍ତ୍ରୀୟ ନୃତ୍ୟ, ଓଡ଼ିଶୀ ଏବଂ ବିଭିନ୍ନ ଲୋକନୃତ୍ୟରେ ଓଡ଼ିଆ ସଂସ୍କୃତି, ପରମ୍ପରା ଓ ଓଡ଼ିଆ ଅସ୍ମିତା ପ୍ରତିବିମ୍ବିତ ହୁଏ ବୋଲି ମନ୍ତ୍ରୀ କହିଛନ୍ତି। ସୂଚନା ଅନୁସାରେ ଗୀତା ମହୋତ୍ସବରେ ଚଳିତ ବର୍ଷ ଓଡ଼ିଶା ଷ୍ଟେଟ୍ ପାର୍ଟନର ଭାବେ ଯୋଗ ଦେଇଛି। ଦୂରଦର୍ଶନ ଓଡ଼ିଆରେ ଆଜି ସାନ୍ତାଳୀ ଭାଷାର ସମାଚାର ପ୍ରସାରଣ ଆରମ୍ଭ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାନ୍ତାଳୀ ଭାଷାର ସମାଚାର ପ୍ରସାରଣ ପାଇଁ ଦୂରଦର୍ଶନ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଧନ୍ୟବାଦ ଜଣାଇଛନ୍ତି। ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ ଆଜି ଆୟୋଜିତ କାର୍ଯ୍ୟକ୍ରମରେ ପତ୍ର ସୂଚନା କାର୍ଯ୍ୟାଳୟ ଓ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଓଡ଼ିଶା ଶାଖାର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଯୋଗଦେଇ କହିଛନ୍ତି, ସାନ୍ତାଳୀ ସମାଚାର ସାନ୍ତାଳୀ ସମୁଦାୟର ସ୍ୱପ୍ନ ଓ ଆକାଂକ୍ଷାର ପ୍ରତୀକ। ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ପକ୍ଷରୁ ଏହି ସମାଚାର ପ୍ରସାରଣ ସାନ୍ତାଳୀ ସମୁଦାୟକୁ ନିଜ ଭାଷାରେ ଖବର ଜାଣିବାରେ ସହାୟକ ହେବ। ସାନ୍ତାଳୀ ଭାଷାରେ ସମାଚାର ପ୍ରସାରଣ କରି ଦୂରଦର୍ଶନ ଓଡ଼ିଆ ଚ୍ୟାନେଲ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି ବୋଲି ଦୂରଦର୍ଶନ କେନ୍ଦ୍ର ମୁଖ୍ୟ ତଥା ଉପମହାନିର୍ଦ୍ଦେଶକ ନରସିଂହ ଜେଠୀ କହିଛନ୍ତି। ଭୁବନେଶ୍ୱରରେ ଆସନ୍ତା ମାସ 8-10 ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ଆୟୋଜନ କରାଯାଉଛି। ଅତିଥିମାନଙ୍କ ଆତିଥେୟତା ପାଇଁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିଥିମାନେ ପୁରୀ ଶ୍ରୀମନ୍ଦିର, କୋଣାର୍କ ସୂର୍ଯ୍ୟମନ୍ଦିର, ରଘୁରାଜପୁର ଏବଂ ସାତପଡ଼ା ଇକୋ ରିଟ୍ରିଟ୍ ଆଦି ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରତିନିଧିମାନଙ୍କ ପାଇଁ 51 ଭିନ୍ନ ଭିନ୍ନ ହୋଟେଲରେ ସ୍ଲଟ୍ ବୁକିଂ ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ 1500ରୁ ଉର୍ଦ୍ଧ ସ୍ଲଟ୍ ଖୋଲାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଢେଙ୍କାନାଳ ଜିଲ୍ଲାରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତବର୍ଷ 17 ପର୍ଯ୍ୟଟକ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଯାଇଥିବା ଜଣାପଡ଼ିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପଞ୍ଚାୟତରାଜ ବ୍ୟବସ୍ଥା ଦେଶର ସ୍ୱର୍ଣ୍ଣିମ ଭବିଷ୍ୟତର ଆଧାର କହିଲେ ରାଷ୍ଟ୍ରପତି। ନୂଆଦିଲ୍ଲୀରେ ପ୍ରଦାନ କଲେ ଜାତୀୟ ପଞ୍ଚାୟତ ପୁରସ୍କାର, ଓଡ଼ିଶା 7 ବର୍ଗରେ ପୁରସ୍କୃତ। ଭବିଷ୍ୟତ ଜ୍ଞାନ ଓ ନବସୃଜନର ଯୁଗ ହେବ, ସ୍ମାର୍ଟ ଇଣ୍ଡିଆ ହାକାଥନ 2024 ଗ୍ରାଣ୍ଡ ଫିନାଲେରେ କହିଲେ ପ୍ରଧାନମନ୍ତ୍ରୀ। ଭାରତୀୟ ଭାଷା ଉତ୍ସବକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ଶେଷ ହେଲା ସପ୍ତଦଶ ବିଧାନସଭାର ଶୀତକାଳୀନ ଅଧିବେଶନ ଏବଂ ଓଡ଼ିଶାରେ ଜାତୀୟ ଭେଷଜ ଶିକ୍ଷା ଅନୁସନ୍ଧାନ ସଂସ୍ଥା ପ୍ରତିଷ୍ଠା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।